ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖ୍ୟା ଖବର। ଓଡ଼ିଶାର ନୂଆ ରାଜ୍ୟପାଲ ଭାବେ ଆଇବାକାଲ ଶପଥ ଗ୍ରହଣ କରିବେ ହରିବାବୁ କମ୍ବମ୍ପତି। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭତ୍ତା ବଢ଼ାଲେ ରାଜ୍ୟ ସରକାର। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର 2024। ଆଉର ହକି ଇଣ୍ଡିଆ ଲିଗ୍ ନୁ ରାଉରକେଲାଠାରେ ଆଜି ରାତି ସୁରମା ହକି କ୍ଲବ ଆର୍ ୟୁପି ରୁଦ୍ରାସ ଭିତରେ ହେବା ଖେଲ। ଏଥର ପୂରା ଖବର। ରାଜ୍ୟର ନୂଆ ରାଜ୍ୟପାଳ ହରିବାବୁ କମ୍ବମ୍ପତି ଆଜ ଓଡ଼ିଶା ପହଞ୍ଚିଛନ୍। ଆଜି ଉପରବେଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ସେ ପହଞ୍ଚିଲା ଉତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍। ଇତାର ଉତରୁ ସେ ପୁରୀ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରବାର ଉତରୁ ସିଂହଦ୍ୱାର ସମ୍ମୁଖ୍ନ ତାଙ୍କୁ ସ୍ୱାଗତ କରାଯାଇଥିଲା। ପୁରୀ ଜିଲ୍ଲାପାଳ, ଏସ୍ପି, ମନ୍ଦିର ପ୍ରଶାସନ ଅଧିକାରୀ ଆର୍ ସେବାୟତମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆଜି ରାତି ପୁରୀ ରାଜଭବନଠାରେ ବିଶ୍ରାମ ନେବେ ଆଉ ଆଇବାକାଲ ସକାଳର 10:15 ଭୁବନେଶ୍ୱର ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ହେବାର୍କେ ଥିବାର ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହଟି ଶ୍ରୀ କମ୍ବମ୍ପତି ରାଜ୍ୟର ନୂଆ ରାଜ୍ୟପାଳ ଭାବେ ପଦ ଆର୍ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ତାଙ୍କୁ ଶପଥପାଠ କରାବେ। ରାଜ୍ୟ ସରକାର ଆଜି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭତ୍ତା ବୃଦ୍ଧି ବାବଦେ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ସଂଗ୍ରାମୀ ଦିବସ ଅବସରରେ କହିଛନ୍, ବନ୍ଦୀ ଜୀବନ ବିତେଇଥିବାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭତ୍ତା 10,000 ରୁ 20,000 ବଢ଼ାଯାଇଛି। ସେନ୍ତା ଜେଲ୍ ନାଇଁ ଯାଇଥିବାର ସଂଗ୍ରାମୀମାନଙ୍କର ଭତ୍ତାକେ 9,000 ରୁ 15,000 ବଢ଼ାଯାଇଛି। ସେଆଡ଼େ ଜାତୀୟ ଭତ୍ତା ପାଉଥିବାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପେନ୍ସନ୍କେ 8,000 ରୁ 10,000 ବଢ଼ାଯାଇଛି। ଇତାର ସହିତ ମିଶା ଆଇନ୍ଥି ଜରୁରୀକାଳୀନ ପରିସ୍ଥିତି ଗିରଫ ହୋଇଥିବାର ସଂଗ୍ରାମୀମାନଙ୍କୁ ମାସକ 20,000 ପେନ୍ସନ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ର ଇ ବଛରର ପହଲା ବୈଠକନ ଚାଷୀମାନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକେ 2025-26 ତକ୍ ଜାରି ରଖବାର୍କେ ଅନୁମୋଦନ ମିଳିଛି। ଇତାର ଛଡ଼ା ବୈଠକର ନିଷ୍ପତ୍ତି ଅନୁସାରେ ଡିଏପି ସାର ଉପରେ ଅତିରିକ୍ତ 3,850 କୋଟି ସବ୍ସିଡ଼ିକେ ମଞ୍ଜୁରୀ ମିଳିଛି। 50 କିଲୋଗ୍ରାମ ଡିଏପି ସାର ବସ୍ତା ପିଛା 1,350 ମିଳିବା। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଠାରୁ ମୂଲ କରିକରି ସେମାନଙ୍କୁ କ୍ଷତିପୂରଣ ଆର୍ ଭିନ୍ ଭିନ୍ ଯୋଜନା ବାବଦେ ଡିଜିଟାଲ ପ୍ରକ୍ରିୟାକରଣ କରାଯିବାର ନେଇକରି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଫଣ୍ଡ ଫର୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଜରିଏ 800 କୋଟି ସହାୟତା ଟଙ୍କା ବ୍ୟବସ୍ଥା କରାଯିବା। ଏ ବାବଦେ କଳାହାଣ୍ଡିର ଜଣେ ଚାଷୀ ନିଜର ଖୁସି ଜାହିର କରିକରି କହିଛନ୍,
ଅନିଲ ଭୁଜବଲ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି କାଲି କ୍ୟାବିନେଟ୍ ଡିସିଜନ୍ରେ କୃଷି ବୀମା ଏବଂ ଡିଏପିର ପୁରୁଣା ରେଟ୍ ରହିବ, ସେଟା ସେଥିପାଇଁ ଆମେ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। 2025-26 ଚାଷୀଙ୍କୁ ଏହା ସହେଲା ଭଳି ସେଟା ସ୍ୱାଗତ ଯୋଗ୍ୟ ପଦକ୍ଷେପ, ସେଥିଲାଗି ପ୍ରଧାନମନ୍ତ୍ରୀଜୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ କୃତଜ୍ଞତା ଏବଂ ମୋହନ ମାଝୀଙ୍କୁ ମଧ୍ୟ ଧନ୍ୟବାଦ।
ମୋର ନାଁ ପଦ୍ମନ ମାଝୀ, ମୁଁ କୁଟୁର କୁମାରର ଜଣେ ଚାଷୀ। ଗଲା ବର୍ଷ ଯେଉଁଟାକି 1,750 ଥିଲା, ତାଙ୍କେ ଆଇବା ବର୍ଷରେ ବି ଯେଉଁଟା 1,350 ମିଳିବା, ସେଥିଲାଗି ସେଟା ଉଚିତ ପଦକ୍ଷେପ ନେଇଛନ୍, ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଆରି ଫସଲ ବୀମା ଯୋଜନା ଲାଗି ଯେଉଁଟା କହିଛନ୍, ସେଟା ବି ଉଚିତ ପଦକ୍ଷେପ।
ରାଜ୍ୟ ସରକାର ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କର ଶିକ୍ଷକ ଆର୍ କର୍ମଚାରୀମାନଙ୍କର ଗ୍ରାଚୁଇଟିକେ 5,00,000 ରୁ 7,50,000 ବଢ଼ିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅନୁମୋଦନ ଉତରୁ ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଆଉ ମହାବିଦ୍ୟାଳୟର ଶିକ୍ଷକ ଆର୍ ଅଣଶିକ୍ଷକ କର୍ମଚାରୀମାନଙ୍କର ମୃତ୍ୟୁ ଆର୍ ଅବସରକାଳୀନ ଗ୍ରାଚୁଇଟି ବଢ଼ିଛି। ଭୁବନେଶ୍ୱର ଜନତା ମଇଦାନଠାରେ ଆଇବା 8-10 ତକ୍ ହେବାର୍କେ ଥିବାର 18 ପ୍ରବାସୀ ଭାରତୀୟ ଦିବସ ସମାରୋହଟି ଦେଶ ବିଦେଶନୁ 7,000 ଅତ୍କା ଅତିଥି ଯୋଗଦେବେ। ବାହାରୁ ଆସିଥିବାର ଅତିଥିମାନଙ୍କୁ ରାଜ୍ୟର ସଂସ୍କୃତି ଆର୍ ଐତିହ୍ୟ ବାବଦେ ଜନାବା ଲାଗି ସ୍ୱର୍ଣ୍ଣ ତ୍ରିଭୁଜର 31 ଜାଗା ପରିଦର୍ଶନ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟମାନଙ୍କ ଲାଗି ଭୁବନେଶ୍ୱରଠାରେ 5 ଡବଲ ଡେକର ବସ୍ ଚଳାଚଳର ବ୍ୟବସ୍ଥା କରାଯାଉଛି ବୋଲି ଗୃହ ଆର୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍। ଆଇବା 6 ଇ ବସ୍ ଲୋକାର୍ପଣ କରାଯିବା। ସମ୍ମିଳନୀର ପ୍ରସ୍ତୁତି ବାବଦେ ମନ୍ତ୍ରୀ ଶ୍ରୀ ମହାପାତ୍ର ଆଜ କ୍ଷେତ୍ରୀୟ ସମୀକ୍ଷା କରିଛନ୍। ଭିନ୍ ଭିନ୍ ଠାନ୍ ପରିଦର୍ଶନ କରବାର ସହିତ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ପ୍ରବାସୀ ଭାରତୀୟଙ୍କ ଲାଗି ଗୃହ ବିଭାଗ ତରଫ 24 କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫ ଆଜି ଜାତୀୟ କ୍ରୀଡ଼ା ପୁରସ୍କାର 2024 ଘୋଷଣା କରାଯାଇଛି। ରାଷ୍ଟ୍ରପତି ଭବନରୁ ଆଇବା 17 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ସମାରୋହରେ କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ଦେବେ। ଏଥର ଚେସ୍ ଲାଗି ଗୁକେଶ ଡି, ହକି ଲାଗି ହରମନପ୍ରୀତ ସିଂ, ପାରା ଆଥଲେଟିକ୍ସ ଲାଗି ପ୍ରବୀଣ କୁମାର, ସୁଟିଂ ଲାଗି ମାନୁ ଭାକରଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର 2024 ଲାଗି ମନୋନୀତ କରାଯାଇଛି। ସେନ୍ତା କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି 32 ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବା। ଇତାର ଛଡ଼ା 3 ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ମନୋନୀତ କରାଯାଇଛି। ରାଇଜେ ଖୁବ୍ ଜଲ୍ଦି ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ କାର୍ଯ୍ୟକାରୀ ହେବା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କର ଅଧୀନରେ ଗୋଟିଏ କାର୍ଡ଼ ବନାଯାଇକରି ହିତାଧିକାରୀମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସବୁ ତଥ୍ୟ ଏକଠାନିଆ ରଖାହେବା। ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ନାତି ହୋଇଥିବାର ଏହି କାର୍ଡ଼ର କ୍ୟୁଆର୍ କୋଡ଼୍କେ ସ୍କାନ୍ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସବୁ ତଥ୍ୟ ସହଜେ ମିଳିପାରବା। ଏଥିଲାଗି ଅନ୍ଲାଇନ୍ରେ ଆବେଦନ କରବାରକେ ପଡ଼ବା। ଏ ବାବଦେ ଅତକା ସୂଚନା ଦେଇକରି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍।
ଆଭା କାର୍ଡ ଗୋଟେ ଆପଣଙ୍କୁ ପାଇବେ, ଯାହାଦ୍ୱାରା ଏଥିରେ ସବୁଥିରୁ ବଡ ବେନିଫିଟେଡ୍ ହେବେ। ଆପଣ ଯେମିତି ଆଉ ସାର୍ଟିଫିକେଟ୍ ପ୍ରେସ୍କ୍ରିପ୍ସନ୍ ଧରିକି ଆଉ ଗଲେ ଡକ୍ଟର ଦେଖୁଛି, ସେଠି ଗୋଟେ କ୍ୟୁଆର୍ କୋଡ୍ ରହିବ, ଯାହାଦ୍ୱାରା ଆପଣ ସ୍କାନ୍ କଲା ମାତ୍ରେ ଆପଣଙ୍କ ସ୍କ୍ରିନ୍ରେ ଜଣାପଡ଼ିବ ଯେ ଏଇ ପ୍ରିଭିୟସ୍ ରେକର୍ଡ କ'ଣ ଅଛି ତାଙ୍କର, ତାପରେ ନୂଆ କ'ଣ ଟ୍ରିଟମେଣ୍ଟ ହେଉଛନ୍ତି, କୋଉ ଜାଗାରେ ଟ୍ରିଟମେଣ୍ଟ ହେଇଛନ୍ତି, କ'ଣ ମେଡିସିନ୍ ଖାଉଛନ୍ତି। ତ ଏ ଆ ଦ୍ୱାରା ଗୋଟେ ବଡ ବୈପ୍ଲବିକ ପରିବର୍ତ୍ତନ ଆସିବ ଯେ କୋରିଲେସନ୍ ବିଟୱିନ୍ ଦ ଟେକ୍ନୋଲୋଜି ଆଣ୍ଡ ଆପଣଙ୍କର ହେଲ୍ଥ ସିଷ୍ଟମ୍ରେ।
ଦେବଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଆଉ ଜିଲ୍ଲା ପ୍ରଶାସନ ତରଫରୁ ଗଲାକାଲିନୁ ଆଇବା 31 ତାରିଖ ତକ ସଡ଼କ ସୁରକ୍ଷା ମାସ ପାଳନ ହେଉଛି। ଏ ଅବସରରେ ଗୋଟିଏ ସଚେତନତା ରଥକେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ଶାଗୁଆ ପତାକା ଦେଖେଇକରି ଶୁଭାରମ୍ଭ କରିଛନ୍। ଏହି ରଥ ସହର ଆର୍ ବ୍ଲକର ଭିନ୍ ଭିନ୍ ଜାଗା ବୁଲିକରି ସଡ଼କ ସୁରକ୍ଷା ବାବଦେ ଲୋକମାନଙ୍କୁ ସଚେତନ କରାବା। ସେଆଡ଼େ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ ଅବସରରେ ସମ୍ବଲପୁର ଅଇଁଠାପାଲ୍ଲୀଠାରେ ସଡ଼କ ସୁରକ୍ଷା ସଚେତନତା ରଥକେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଆର୍ ଏସ୍ପି ମୁକେଶ କୁମାର ଭାମୁ ଯୋଗ ଦେଇକରି ଏତାକେ ଶୁଭାରମ୍ଭ କରିଛନ୍। କଳାକାରମାନେ ଭିନ୍ ଭିନ୍ ବେଶ୍ ହୋଇକରି ଲୋକ ସଡ଼କ ସୁରକ୍ଷା ନିୟମାବଳୀ ବାବଦେ ସଚେତନ କରାଇଥିଲେ। ବରଗଡ଼ ବିଶ୍ୱପ୍ରସିଦ୍ଧ ଜହ୍ନଯାତ୍ରା ମହୋତ୍ସବ ଆଇବା କାଲିଠାନୁ ମୂଲ ହେଉଛି। ଏଥିଲାଗି ସାରା ସହର ଚଳଚଞ୍ଚଲ ହୋଇଉଠିଛି। ହାଟପଦାଠାରେ ରାଜଦରବାର ଆର୍ ନିଶାମଣି ହାଇସ୍କୁଲ ପଡ଼ିଆଠାରେ ଭବ୍ୟ ରଙ୍ଗମହଲ ତିଆରି ହୋଇଛି। ବରଗଡ଼ ସହର ପ୍ରବେଶପଥନ ଗୋଟିଏ ସ୍ଥାୟୀ ତୋରଣକେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍। ଆଇବାକାଲ ସକାଳ ବେଳେ ସାଂସ୍କୃତିକ ଶୋଭାଯାତ୍ରା ସହିତ 77 ନମ୍ବର ବରଗଡ଼ ଧନୁଯାତ୍ରା ମୂଲ ହେବା। ଭୁବନେଶ୍ୱରଠାରେ ଆଇବା 5 ତାରିଖନୁ ଆଦିବାସୀ ମେଳାର ଆୟୋଜନ କରାଯିବା। ଅନୁସୂଚିତ ଜନଜାତି ଆଉ ଅନୁସୂଚିତ ଜାତି ଉନ୍ନୟନ ଆର୍ ସଂଖ୍ୟାଲଘୁ ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ ଇ ବଛର ଆଦିବାସୀ ମେଳାକେ ସ୍ୱତନ୍ତ୍ର ଭାବେ ପ୍ରବାସୀ ଭାରତୀୟ ଦିବସକେ ନଜରଥି ରଖିକରି ଆୟୋଜନ କରାଯାଉଛି। ସହରନ ଆଦିବାସୀ ଗାଁ, ଆଦିବାସୀ ହାଟ, ଜନଜାତିମାନଙ୍କର ଖାନାପିନା, ଖାସ୍ ବିର୍ସା ମୁଣ୍ଡା ପେଭିଲିୟନ ବାଗିର ଭିନ୍ ଭିନ୍ ଜିନିଷ୍କେ ଇ ବଛର ଆଦିବାସୀ ମେଳାଥି ଠାନ୍ ଦିଆଯାଉଛି। ଏହାଦେ ଇସବୁର ନିର୍ମାଣ କାମ ଜୋରସୋର ଚାଲିଛି। ସମ୍ବଲପୁର ଲୋକ ମହୋତ୍ସବ ଆଇବା 4 ତାରିଖନୁ ମୂଲ ହେବା। 6 ତାରିଖ ତକ୍ ଇ ମହୋତ୍ସବ ହେବାର୍କେ ଥିବାର ବେଲେ 7 ଆର୍ 8 ତାରିଖ ଦିନ ୟୁଥ୍ ଫେଷ୍ଟିଭାଲ ଭିଲ୍ ହେବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏତାକେ ଉଦ୍ଘାଟନ କରବେ। ଏ ଅବସରରେ ପଲିସି ମେଲା ଆଉ ଫଟୋଚିତ୍ର ପ୍ରଦର୍ଶନୀ ଭିଲ୍ ହେବା। ଇତାର ଛଡ଼ା 7 ଆଉ 8 ତାରିଖ ହେବାର୍କେ ଥିବାର ୟୁଥ୍ ଫେଷ୍ଟିଭାଲଥି ଚଳଚ୍ଚିତ୍ର କଳାକାରମାନେ ଯୋଗ ଦେବେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲା ଥାପନା ଦିବସ ଅବସରରେ ବୌଦ୍ଧ ମହୋତ୍ସବ ଆଇଷ୍ଠାନୁ ମୂଲ ହୋଇଛି। ଭଗବାନ ବୁଦ୍ଧଙ୍କର ପୀଠନୁ ସାଂସ୍କୃତିକ ଶୋଭାଯାତ୍ରା ମୂଲ ହୋଇଛି। ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇକରି ଶୋଭାଯାତ୍ରାର ମଶାଲ ପ୍ରଜ୍ୱଳନ କରିକରି ଉଦ୍ଘାଟନ କରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରବାର ଉତରୁ ମହୋତ୍ସବ ପଡ଼ିଆନୁ ପହଞ୍ଚିଥିଲା। ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀ ଏଥି ଯୋଗ ଦେଇଥିଲେ। ଆଗନୁ ମହୋତ୍ସବ ଲାଗି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଶୁଭ ଖୁଣ୍ଟି ଥାପନା କରବାର ସହିତ ସାଂସ୍କୃତିକ ପତାକା ଉତ୍ତୋଳନ କରିଛନ୍। ଆଇବା 6 ତାରିଖ ତକ ହେବାର୍କେ ଥିବାର ଏହି ମହୋତ୍ସବଥି ପଲିସି ମେଳାର ଭିଲ୍ ଆୟୋଜନ କରାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବାର ହକି ଇଣ୍ଡିଆ ଲିଗ୍ନୁ ଆଜ୍ ସୁର୍ମା ହକି କ୍ଲବ ଆର୍ ୟୁପି ରୁଦ୍ରାସ ଦଲ ଭିତରେ ମ୍ୟାଚ୍ ହେବା। ରାତିର 8:15 ଖେଲ୍ ମୂଲ ହେବା। ଏହାଦେ ପାଣିପାଗ। ରାଜ୍ୟ ଆଇଷ୍ଠାନୁ ତାତିର ତାପମାତ୍ରା 2-4 ଡିଗ୍ରୀ ତକ କମ୍ବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଭିନ୍ ଭିନ୍ ଜାଗାନ ଶୀତ ବଢ଼ବା, କେତେଟା ଜାଗାନ ତାପମାତ୍ରା 10 ଡିଗ୍ରୀରୁ ତଲକେ ରହିବା। କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଆଇବାକାଲ ଶପଥ ଗ୍ରହଣ କରିବେ ହରିବାବୁ କମ୍ବମ୍ପତି। ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। କେନ୍ଦ୍ର ଯୁବବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର 2024। ଆଉ ହକି ଇଣ୍ଡିଆ ଲିଗ୍ନୁ ରାଉରକେଲାଠାରେ ଆଜି ରାତି ସୁରମା ହକି କ୍ଲବ ଆର୍ ୟୁପି ରୁଦ୍ରାସ ଭିତରେ ହେବା ଖେଲ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।